ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତାନଗରରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଦେଶର 1100 କୃଷକ ଉତ୍ପାଦକ ସଂଗଠନ କୋଟିପତି ହୋଇଥିବା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଆନ୍ତର୍ଜାତିକ ଆର୍ଯ୍ୟନ ସମ୍ମିଳନୀ 2025 ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ଲାଗି ଆମେରିକା ଓ ଭାରତ ମଧ୍ୟରେ ଜାରି ରହିଛି ଆଲୋଚନା। ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲରେ ପହଞ୍ଚିଲା ଭାରତ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଗୁଜରାଟର ଏକତାନଗରସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିଠାରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉତ୍ସବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେବେ। କାର୍ଯ୍ୟକ୍ରମରେ ପରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭାରତର ଏକତା ଓ ବିବିଧତା ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତ୍ୟେକ ବର୍ଷ ଅକ୍ଟୋବର 31 ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଥାଏ। ଏହି ଦିବସ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ଆହୁରି ସଶକ୍ତ କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। ଏହି ଦିବସରେ ନାଗରିକମାନେ ନିଜର ଦେଶ ଓ ସଂସ୍କୃତି ନେଇ ଗୌରବାନ୍ୱିତ ମନେ କରିଥାନ୍ତି। ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଭବ୍ୟ ପରେଡ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶର ସୁରକ୍ଷା ବଳର ଦୃଢ଼ତା ଏବଂ ସାହସ ପ୍ରଦର୍ଶନ କରାଯିବ। ପରେଡ୍ରେ ସୀମା ସୁରକ୍ଷା ବଳ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ସୀମା ସଶସ୍ତ୍ର ବଳ ଏବଂ ପୁଲିସ୍ର କଣ୍ଟିଜେଣ୍ଟଗୁଡ଼ିକ ଭାଗ ନେବେ। ଆସାମ, ତ୍ରିପୁରା, ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ଜମ୍ମୁ କାଶ୍ମୀର, କେରଳ ଏବଂ ଆନ୍ଧ୍ରପ୍ରଦେଶର ପୋଲିସ ୟୁନିଟ୍ଗୁଡ଼ିକ ଏଥିରେ ସାମିଲ ହେବେ। ପରେଡ୍ କାର୍ଯ୍ୟକ୍ରମରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ମାନେ ମଧ୍ୟ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ବିବିଧତା ମଧ୍ୟରେ ଏକତା ଶୀର୍ଷକ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ଏନ୍ଏସ୍ଜି ଏବଂ ଏନ୍ଡିଆର୍ଏଫ୍ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ପରେଡ୍ରେ ସିଆର୍ପିଏଫ୍ର 5 ଶୌର୍ଯ୍ୟଚକ୍ର ବିଜେତା ଏବଂ ବିଏସ୍ଏଫ୍ର 16 ବୀରତା ପଦକ ବିଜେତାଙ୍କୁ ସମ୍ମାନିତ କରାଯିବ। ସେମାନେ ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନ ଏବଂ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଅସାଧାରଣ ସାହସ ପ୍ରଦର୍ଶନ କରିଥିଲେ। ଅପରେସନ୍ ସିନ୍ଦୁର ସମୟରେ ବିଏସ୍ଏଫ୍ ଯବାନଙ୍କ ଅସାଧାରଣ ସାହସ ପ୍ରଦର୍ଶନ ପାଇଁ ମଧ୍ୟ ସେମାନଙ୍କୁ ସମ୍ମାନିତ କରାଯିବ। ଏହି ଦିବସକୁ ସ୍ମରଣୀୟ କରିବା ଲାଗି 2 ପର୍ଯ୍ୟାୟରେ ଏକତା ଦୌଡ଼ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରର ସମସ୍ତ ଜିଲ୍ଲାରେ ଏକତା ଦୌଡ଼ ଅନୁଷ୍ଠିତ ହେବ। ଏଥିସହିତ ଜିଲ୍ଲାଗୁଡ଼ିକରେ ଜଳ ଉତ୍ସ ସଫେଇ ସହ ସର୍ଦ୍ଦାର ଉପବନ ଅଧୀନରେ ଚାରାରୋପଣ, ମହିଳା କଲ୍ୟାଣ ଶିବିର, ଯୋଗ ଏବଂ ସ୍ୱାସ୍ଥ୍ୟ ଶିବିର ତଥା ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ଅନୁଷ୍ଠିତ ହେବ। ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର 26 ଡିସେମ୍ବର 6 ତାରିଖ ଯାଏ ଗୁଜରାଟର ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥାନ କରମସଦଠାରୁ କେୱାଡ଼ିଆ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ 152 ଏକତା ଦୌଡ଼ରେ ଏନ୍ଏସ୍ଏସ୍, ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍ ଏବଂ ଯୁବ ନେତୃତ୍ୱମାନେ ଭାଗ ନେବା ସହ ସାମୂହିକ ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାରତର ବିବିଧ ସଂସ୍କୃତି ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନ ମଧ୍ୟ ଆୟୋଜନ କରାଯିବ। ଏହି ସମାରୋହ ପୂର୍ବରୁ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକତା ଦୌଡ଼ ପ୍ରମୁଖ ସହରଗୁଡ଼ିକ ଦେଇ ଅତିକ୍ରମ କରିବ। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଏକତା ଦୌଡ଼ରେ ଭାଗ ନେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ ଦେଶରେ 10,000 କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା ହୋଇଛି ଏବଂ କେତେକ ସଂଗଠନର କାରବାର 100 ଟଙ୍କାରେ ପହଞ୍ଚିଛି। ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ 2 ଚାଷୀ ଉତ୍ପାଦକ ସଂଗଠନର ସମାଗମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଦେଶର 1,100 ସଂଗଠନ କୋଟିପତି ହୋଇଛନ୍ତି। ଏଥିରେ 52 ଚାଷୀ ଉପକୃତ ହୋଇଛନ୍ତି ଏବଂ ସରକାର ଏହି ଅଭିଯାନ ଜରିଆରେ ଆହୁରି 2 ଚାଷୀଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।
ଲଗଭଗ 52 କିସାନ ଏପିଓସେ ଜୁଡେ ଔର ଜୋ ଜୁଡେ ହେ ଓ ଫାଇଦା ମହସୁସ କର ରହେ ହେ କି ହମ ୟେ ଟାର୍ଗେଟ ବନା ସକତେ ହେ କି ହମ ଏକ ଆଧ ସାଲ ମେ କୋଶିଶ କରେ ଔର 2 କିସାନ କୋ ଏପିଓସେ ଜୋଡ ଦେ। ହମ ଔର ଆପ ମିଲକେ ଏକ ୟୁନିଟ ହେ ତୋ କମ ସେ କମ 50% କା ସାଲାନା କାରବାର 1 ହୋ ଯାଏ ୟେ ହମାରା ଟାର୍ଗେଟ ହୋନା ଚାହିଏ। ଗୁଣବତ୍ତା ପର ହମ ଧ୍ୟାନ ନେ ଦେଖି ଚିଜ ବହି ବିକେଗୀ ଜିସମେ।
ଶ୍ରୀ ଚୌହାନ କହିଛନ୍ତି ଦେଶର ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନକୁ ଲକ୍ଷ୍ୟ ରଖି କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଲାଗି 50% ଅଂଶଧନ ଯୋଗାଇ ଦିଆଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆନ୍ତର୍ଜାତିକ ଆର୍ଯ୍ୟନ ସମ୍ମିଳନୀ 2025ରେ ଅଂଶଗ୍ରହଣ କରିବେ। ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ 200ତମ ଜୟନ୍ତୀ ଏବଂ ଆର୍ଯ୍ୟ ସମାଜର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଜ୍ଞାନଜ୍ୟୋତି ପର୍ବର ଏକ ଅଂଶ ଭାବେ ଆର୍ଯ୍ୟନ ସମ୍ମିଳନୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦେଶ ମଧ୍ୟରୁ ଓ ବିଦେଶରୁ ଆର୍ଯ୍ୟ ସମାଜ ଶାଖାର ପ୍ରତିନିଧିମାନେ ଯୋଗଦେଇ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ସଂସ୍କାରମୂଳକ ଜ୍ଞାନ ଓ ସଂଗଠନର ବିଶ୍ୱସ୍ତରୀୟ ସଫଳତା ସମ୍ପର୍କରେ ଆଲୋଚନା କରିବେ। ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ 150 ସ୍ୱର୍ଣ୍ଣିମ ବର୍ଷର ସେବା ଶୀର୍ଷକରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆମେରିକା ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ଲାଗି ଉଭୟ ଆମେରିକା ଓ ଭାରତ ମଧ୍ୟରେ ଆଲୋଚନା ଜାରି ରହିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ପକ୍ଷ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରଖିଛନ୍ତି।
जहां तक अमरीकी सैंक्शंस का सवाल है जो उन्होंने रशियन कंपनीज के ऊपर लगाया है, इसको हम लोग अभी किस प्रकार से हमारे ऊपर उसकी इम्पैक्ट होगी, इस बात को हम लोग अभी उसकी अध्ययन कर रहे हैं। बाजार में जो डायनेमिक्स है, जो उथल पुथल है, उसको लेते हुए हम आगे बढ़ते हैं और हमारा जो खुद ईंधन खरीदने का जो सोर्सिंग का जो अप्रोच है, उसमें जो हमारे लोग हैं जिनको ईंधन देना है और सस्ते दाम पे मुहैया कराना है, ऐसे दाम पे मुहैया कराना है कि उनकी जरूरतें उनको मिल सके, ये हमारे जो 140 करोड़ लोग हैं उनके जरूरतों को देखते हुए लिया जाता।
ପାକିସ୍ତାନ ଆଫଗାନିସ୍ତାନ ବିବାଦ ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆଫଗାନିସ୍ତାନ ତା'ର ନିଜ ସୀମାବଦ୍ଧରେ ସାର୍ବଭୌମତ୍ୱ ବଜାୟ ରଖିବା ପ୍ରକ୍ରିୟାକୁ ପାକିସ୍ତାନ ଗ୍ରହଣ କରିପାରୁନାହିଁ। ସୀମାପାର ଆତଙ୍କବାଦ ସୃଷ୍ଟି କରି ପାକିସ୍ତାନ ସୃଷ୍ଟି କରୁଥିବା ସମସ୍ୟା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ପାକିସ୍ତାନ ଆଫଗାନିସ୍ତାନ ଦ୍ୱାରା ଅପନେ କ୍ଷେତ୍ର ପର ସମ୍ପ୍ରଭୁତା କେ ପ୍ରୟୋଗ କରନେ ସେ କ୍ରୁଦ୍ ହେ। पाकिस्तान ऐसा सोचता है कि उसका अधिकार है कि वह सीमा पार क्रॉस बॉर्डर टेररिज्म करता रहेगा और दंड मुक्ति के साथ करता रहेगा। ये मानना है उनके पड़ोसियों का भी कि ये स्वीकारनीय नहीं है। जहां तक भारत का सवाल है, हम अफगानिस्तान के संप्रभुता क्षेत्रीय अखंडता स्वतंत्रता के लिए प्रतिबद्ध है।
ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବା ପରେ ଗତମାସ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଜିଏସ୍ଟି ସଞ୍ଚୟ ଉତ୍ସବ ଅନେକଗୁଡ଼ିଏ କ୍ଷେତ୍ରରେ ଦେଶବାସୀଙ୍କୁ ଲାଭାନ୍ୱିତ କରିଛି। ଅଟୋମୋବାଇଲ୍ କ୍ଷେତ୍ରରେ ନୂଆ ଜିଏସ୍ଟି ସଂରଚନା ଉଭୟ କ୍ରେତା ଏବଂ ବିକ୍ରେତାଙ୍କ କ୍ରୟ ଓ ବିକ୍ରୟ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଛି। ଦେଶର ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ଗୁଡ଼ିକ ଉପରେ 28%ରୁ ଜିଏସ୍ଟି ହାର 18%କୁ ହ୍ରାସ କରାଯାଇଛି, ଯାହାଫଳରେ ପରିବହନ ଖର୍ଚ୍ଚ ହ୍ରାସ ପାଇବା ସହ ରପ୍ତାନୀ କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମୋଟର କାର୍ ଏବଂ ବାଇକ୍ ଉପରେ ଜିଏସ୍ଟି ହାର 18%କୁ ହ୍ରାସ ପାଇବା ଫଳରେ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କର କ୍ରୟ କ୍ଷମତାରେ ବୃଦ୍ଧି ଘଟିଛି। ସେହିପରି 1800 cc ପର୍ଯ୍ୟନ୍ତ ଟ୍ରାକ୍ଟରଗୁଡ଼ିକ ଉପରେ 7% ଜିଏସ୍ଟି ହ୍ରାସ ମଧ୍ୟମ ବର୍ଗର କୃଷକମାନଙ୍କୁ ଚାଷ କାର୍ଯ୍ୟରେ ଟ୍ରାକ୍ଟର ବ୍ୟବହାର ଲାଗି ସମର୍ଥ କରାଇପାରିଛି। ଆଫଗାନିସ୍ତାନର ସ୍ୱରାଷ୍ଟ୍ରମନ୍ତ୍ରୀ ସିରାଜୁଦ୍ଦିନ ହକାନି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି କାବୁଲ କୌଣସି ପ୍ରକାର ଆକ୍ରମଣକୁ ସହ୍ୟ କରିବ ନାହିଁ। ଚଳିତ ସପ୍ତାହର ପ୍ରାରମ୍ଭରେ ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ନ ବାହାରିବା ପରେ ହକାନି ଏହା କହିଛନ୍ତି। ସେ କହିଛନ୍ତି ଆଫଗାନିସ୍ତାନ ଲୋକଙ୍କ ଆଭ୍ୟନ୍ତରୀଣ ସମସ୍ୟା ଥାଇପାରେ, କିନ୍ତୁ ସେମାନେ ବିଦେଶୀ ଆକ୍ରମଣକାରୀଙ୍କ ବିରୋଧରେ ଏକତ୍ର ଅଛନ୍ତି। ଶ୍ରୀ ହକାନି କହିଛନ୍ତି ନିଜ ଅଞ୍ଚଳର ସୁରକ୍ଷା ସେମାନଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଭାରତ 5 wicketରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। 340 ରନ୍ ପିଛା କରି ଭାରତ 9ଟି ବଲ୍ ବାକି ଥାଇ 5 wicket ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଜେମିମା 134ଟି ବଲ୍ରେ ଅପରାଜିତ ରହି 127 ରନ୍ ସ୍କୋର୍ କରିଥିବାବେଳେ ହରମନପ୍ରୀତ କୌର 88ଟି ବଲ୍ରେ 99 ରନ୍ ସ୍କୋର୍ କରିଥିଲେ। ଭାରତ ପାଇଁ ଶ୍ରୀଚରଣୀ ଏବଂ ଦୀପ୍ତି ଶର୍ମା 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଅଷ୍ଟ୍ରେଲିଆ 49 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 338 ରନ୍ ସଂଗ୍ରହ କରିଥିଲା। ବାହାରିନ୍ରେ ଚାଲିଥିବା ଯୁବ ଏସୀୟ କ୍ରୀଡ଼ାରେ ଭାରତ ବକ୍ସିଂରେ 4ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଏବଂ 1ଟି ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ବିଚ୍ ରେସ୍ଲିଂରେ 3ଟି ସ୍ୱର୍ଣ୍ଣ ଓ 2ଟି ରୌପ୍ୟ ପଦକ ହାସଲ କରିଛି। ଏଥିସହିତ ଭାରତ ମୋଟ 13ଟି ସ୍ୱର୍ଣ୍ଣ, 18ଟି ରୌପ୍ୟ ଓ 17ଟି ବ୍ରୋଞ୍ଜ ପଦକ ଅକ୍ତିଆର କରିଛି। ଭାରତର ଖୁସି ଚାନ୍ଦ 46 କିଲୋଗ୍ରାମ ବର୍ଗରେ, ଆହାନା ଶର୍ମା 50, ଚନ୍ଦ୍ରିକା ଭୋରେସି ପୂଜାରୀ 54 ଏବଂ ଅଂଶିକା 80 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବିଚ୍ ରେସ୍ଲିଂରେ 60 କିଲୋଗ୍ରାମ ବାଳକ ବର୍ଗରେ ସାନି ସୁବାସ ଫୁଲମାଲି ଏବଂ 55 କିଲୋଗ୍ରାମ ବାଳିକା ବର୍ଗରେ ଅଞ୍ଜଳି ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ 90 କିଲୋଗ୍ରାମ ବାଳକ ବର୍ଗରେ ଅର୍ଜୁନ ରୋହିଲ ସ୍ୱର୍ଣ୍ଣପଦକ ଜିତିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଦେଶର 1100 କୃଷକ ଉତ୍ପାଦକ ସଂଗଠନ କୋଟିପତି ହୋଇଥିବା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଆନ୍ତର୍ଜାତିକ ଆର୍ଯ୍ୟନ ସମ୍ମିଳନୀ 2025ରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ଲାଗି ଆମେରିକା ଓ ଭାରତ ମଧ୍ୟରେ ଜାରି ରହିଛି ଆଲୋଚନା ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।